ସୃଷ୍ଟି ସବୁ ସୃଷ୍ଟି ଔରକନ ହଲେକ ଛଅ ଦିନ ପରମେଶ୍ୱର ସ୍ୱର୍ଗ ଆର୍ ପୃଥିବୀ ଆର୍ ସେଠାକାର ସବୁ ବିଷୟ ତିଆର କରଲେକ ପରମେଶ୍ୱର ତିଆର କରିବା ପରେ ପୃଥିବୀ ଅନ୍ଧାର ଆର୍ ଶୂନଶାନ ଥାଲେକ କ'ଣ ବିଷୟ ତିଆର ହଥାଲେକ ନାହିଁ ହେଲେ ପରମେଶ୍ୱର ଆତ୍ମା ପାଣି ଉପରେ ଥାଲେକ ତାପରେ ପରମେଶ୍ୱର କହିଲେକ ଦିନ ହଉ ତାପରେ ଦିନ ହଲେକ ପରମେଶ୍ୱର ଦିନକେ ଭାଲା ଦେଖିଲେକ ଆର୍ ଉହାକେ ଦିନ କହିଲେକ ଓ ଏଟାକେ ଅନ୍ଧାରନୁ ଅଲଗା ଯେଟାକେ ଓ କହିଲେକ ରାତ ପରମେଶ୍ୱର ବନାଣେର ପ୍ରଥମ ଦିନେ ଆଲୋ ତିଆର କରଲେକ ବନାଣେର ତିନ ଦିନ ପରେ ପରମେଶ୍ୱର ପୃଥିବୀ ଉପରେ ଆକାଶ ତିଆର କରଲେକ ହବାକେ କହିଲେକ ଓ କିଛୁକ ପାଣିନୁ ଢେର ପାଣିକେ ଅଲଗା କରବାର ଦି ଆକାଶ ବନାଲେକ ତିନ ଦିନ ପରେ କହିଲେକ ଆକାଶ ଅଲଗା ଆର୍ ଶୁଖ୍ଲା ଭୂଇଁନୁ ପୃଥିବୀ କହିଲେକ ଆର୍ ସବୁ ପାଣିକେ ସମୁଦ୍ର ଓ କରଲେକ ପରମେଶ୍ୱର ଯେଟା ତିଆର କରିଥାଲେକ ସେଟା ଭାଲ ଥାଲେକ ତାପରେ ପରମେଶ୍ୱର କହିଲେ ପୃଥିବୀକେ ସବୁ ପ୍ରକାର ଗାଛ ଗା ଆର୍ ନାଡ଼ ତିଆର ହଉ ପରମେଶ୍ୱର ଦେଖି ଯାହା ଆଉ ସୃଷ୍ଟି କରିଥାଲେକ ଭାଲା ହଲେକ ସୃଷ୍ଟିର ଚାରି ଦିନ ପରେ ପରମେଶ୍ୱର କହିଲେକ ଆର୍ ବେଳା ଜନ ତାରା ସୃଷ୍ଟି କରଲେକ ପରମେଶ୍ୱର ଉହାକେ ଦିନ ରାତ ଋତୁ ଗାକେ ଆର୍ ବଛରକାର ଚିହ୍ନଟ ପାଇଁ ବ୍ୟବହାର କରତେ କହିଲେକ ପରମେଶ୍ୱର ଦେଖି ଯେଟା ସୃଷ୍ଟି କଲେକ ଭାଲା ଥାଲେକ ପାଞ୍ଚ ଦିନ ପରେ ପରମେଶ୍ୱର କହିଲେକ ମାଟିରୁ ସବୁ ପ୍ରକାର ପଶୁଗାକେ ସୃଷ୍ଟି ହଉ ପରମେଶ୍ୱର ଯେନ୍ କହିଲେକ ଠିକ ସୌରକନ ହଲେକ କିଛୁକ ଚାଷୀ ତରେ ପଶୁ ଥାଲିହିନ କିଛୁକ ମାଟି ଉପରେ ଚଲା ସାପ ଖପ ପ୍ରାଣୀ ଆର୍ କିଛୁକ ବଣେର ପଶୁ ଥାଲିହିନ ଆର୍ ପରମେଶ୍ୱର ସେଗା ଭାଲ ଦେଖଲେକ ତାପରେ ପରମେଶ୍ୱର କହିଲେକ ଆସ ଆମରା ମାନୁଷକେ ଆମରାକାର ରକନ ରୂପେ ତିଆର କରବ ପୃଥିବୀ ଉପରେ ଆର୍ ସବୁ ପଶୁ ହେନକାର ଉପରେ ଉହାକାର ଅଧିକାର ରହେକ ତାପରେ ପରମେଶ୍ୱର କିଛୁକ ଧୂଳା ଆଣଲେକ ମାନୁଷକେ ତିଆର କରଲେକ ଆର୍ ଉହାର ଭିତରେ ଜୀବନ ଦିଲେକ ସବୁ ମାନୁଷର ନାମ ଆଦମ ଥାଲେକ ପରମେଶ୍ୱର ଏଟା ଅଧ୍ୟୟନ ତିଆର କରଲେକ ଯେଠେ ଆଦମ ରହେକ ଆର୍ ଉହାର ଯତ୍ନ କରବାର ପାଇଁ ଉହାକେ ସେଠେ ରାଖଲିନ ଉଦ୍ୟାନ ମଧ୍ୟ ପରମେଶ୍ୱର ଦୁଇଟା ମୁଖିଆ ଗାଛକେ ତିଆର କରଲେକ ଜୀବନ ଦିଆ ଗାଛ ଆର୍ ଭାଲାହୀନ ଆଜ୍ଞା ଦିଆ ଗାଛ ପରମେଶ୍ୱର ଆଦମକେ କହିଲେକ ଯେ ଭାଲ ଆର୍ ହୀନ ଆଜ୍ଞା ଦିଆ ଗାଛର ଫଳକେ ଛାଡ଼ି ଉଦ୍ୟାନରେ ଥିବା ପ୍ରତ୍ୟେକ ଗାଛର ଖାଇ ପାର୍ବ ହେଲେ ଏ ଗାଛର ଫଳ ଓ ଖାତେ ମାନା କରଲେକ ତାପରେ ପରମେଶ୍ୱର କହିଲେ ମାନୁଷ ଏକଲାକି ରହିବା ଭାଲ ନାହିଁ କ'ଣ ପଶୁ ଆଦମର ତରେ ସାହାଯ୍ୟ କରା ଥାଲହିନ ନାହିଁ ହେଲେ ପରମେଶ୍ୱର ଆଦମକେ ଘର ନିକେ ଶୁଆଇ ଦିଲେକ ତାପରେ ପରମେଶ୍ୱର ଆଦମର ପାଞ୍ଜରା ହାଡ଼ନୁ ନି ଏକଟା ମାୟା ତିଆର କରଲେକ ଆର୍ ଉହାକେ ଆଦମର ପାଶେ ଆଣଲେକ ପରମେଶ୍ୱର ମରଦ ଆର୍ ମାୟାକେ ଉହାର ନିଜେ ମନେ ତିଆର କରଲେକ ଓ ଉହାକେ ଆଶୀର୍ବାଦ କରଲେକ ଆର୍ କହିଲେକ ବହୁତ ମରଦ ଆର୍ ମାୟା ଜନ୍ମ କର ଆର୍ ପୃଥିବୀ ରହା ପରମେଶ୍ୱର ଯାହା ସୃଷ୍ଟି କରଲେକ ସେ ସବୁ ବେଶୀ ଭାଲ ନାଗଲେକ ଯାହା ସବୁ ଥାଉ ଉହାର ବେଶୀ ମନ ଥାଲେ ଏ ବିଷୟ ସୃଷ୍ଟି ଛଅ ଦିନେ ହଲେକ ଯେବେ ସାତ ଦିନ ହଲେକ ପରମେଶ୍ୱର ଉହାର ସବୁ କାମ ସାରି କହିଲେକ ହେଲେ ପରମେଶ୍ୱର ସବୁ କାମନୁ ଜେଗା ଓ କରି ସାରଥାଲେକ ବିଶ୍ରାମେ ନିଲେକ ଓ ସପ୍ତମ ଦିନେ ଆଶୀର୍ବାଦ କରି ବିଶ୍ରାମ ନିଲେକ କାରଣ ସେହି ଦିନନୁ ଉହାର କାମ ଠେନୁ ବିଶ୍ରାମ ନିଲେକ ଏ ପ୍ରକାରେ ପରମେଶ୍ୱର ବ୍ରହ୍ମାଣ୍ଡ ଆର୍ ସେଗାନୁ ସବୁ ବିଷୟ ସୃଷ୍ଟି କରଲେକ ବାଇବେଲର ଏକଟା କାହାଣୀ ଆଦି ପୁସ୍ତକର 1-2